ଜୋଶୁଆ ଦଶ ପର୍ବ। ଅନନ୍ତର ଜୋଶୁଆ ଅୟକୁ ହସ୍ତଗତ କରି ବର୍ଜିତ ରୂପେ ବିନାଶ କରିଅଛନ୍ତି। ପୁଣି ଜିରିହୋ ଓ ତହିଁର ରାଜା ପ୍ରତି ଯେ ରୂପେ କରିଥିଲେ ସେ ରୂପେ ଅୟ ଓ ତହିଁର ରାଜା ପ୍ରତି କରିଅଛନ୍ତି। ଆଉ ଗିବିଓନ ନିବାସୀମାନେ ଇସ୍ରାଏଲ ସହିତ ସନ୍ଧି କରି ସେମାନଙ୍କ ମଧ୍ୟବର୍ତ୍ତୀ ହୋଇଅଛନ୍ତି। ଏସବୁ କଥା ଜେରୁସାଲାମର ରାଜା ଅଦନିଷେଧକ ଶୁଣନ୍ତେ ଲୋକମାନେ ଅତିଶୟ ଭୀତ ହେଲେ, କାରଣ ଗିବିଓନ ଏକ ରାଜଧାନୀ ତୁଲ୍ୟ ବୃହତ ନଗର ଓ ଅୟ ଅପେକ୍ଷା ବଡ଼ ଥିଲା। ପୁଣି ତହିଁର ଲୋକମାନେ ବୀର ଥିଲେ। ଏଣୁ ଜେରୁସାଲାମର ରାଜା ଅଦନିଷେଧକ ହିବ୍ରୋନର ହୋହୋମ ରାଜାର ଜିମୁତର କିରାମ ରାଜାର ଲାକିସ୍ର ଜାଫିୟ ରାଜାର ଇଗ୍ଲୋନର ଦବିର ରାଜାର ନିକଟକୁ କହି ପଠାଇଲା, ମୋ ନିକଟକୁ ଆସି ମୋର ସାହାଯ୍ୟ କର, ଆସ ଆମ୍ଭେମାନେ ଗିବିଓନୀୟ ଲୋକମାନଙ୍କୁ ଆଘାତ କରୁ, କାରଣ ସେମାନେ ଜୋଶୁଆ ଓ ଇସ୍ରାଏଲ ସନ୍ତାନଗଡ଼ ସହିତ ସନ୍ଧି କରିଅଛନ୍ତି। ଏ ନିମନ୍ତେ ଜେରୁସାଲାମର ରାଜା ହିବ୍ରୋନର ରାଜା ଜିମୁତର ରାଜା ଲାକିସ୍ର ରାଜା ଇଗ୍ଲୋନର ରାଜା ଇମୋରିଆମାନଙ୍କର ଏହି ପାଞ୍ଚ ରାଜା ଆପଣା ଆପଣା ସମସ୍ତ ସୈନ୍ୟ ସହିତ ଏକତ୍ର ଉଠିଯାଇ ଗିବିଓନ ସମ୍ମୁଖରେ ଛାଉଣି ସ୍ଥାପନ କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ। ଏଥିରେ ଗିବିଓନୀୟ ଲୋକମାନେ ଗିଲଗଲସ୍ଥିତ ଛାଉଣିକି ଜୋଶୁଆଙ୍କ ନିକଟକୁ କହି ପଠାଇଲେ, ତୁମ୍ଭେ ଆପଣାର ଏହି ଦାସମାନଙ୍କୁ ଆପଣାର ହାତ କାଢ଼ି ନ ନିଅ, ଶୀଘ୍ର ଆମ୍ଭମାନଙ୍କ ନିକଟକୁ ଆସ, ଆମ୍ଭମାନଙ୍କୁ ଉଦ୍ଧାର କର ଓ ଆମ୍ଭମାନଙ୍କର ଉପକାର କର, କାରଣ ପର୍ବତ ନିବାସୀ ଇମୋରିଆମାନଙ୍କର ସମସ୍ତ ରାଜା ଆମ୍ଭମାନଙ୍କ ବିରୁଦ୍ଧରେ ଏକତ୍ର ହୋଇଅଛନ୍ତି। ତହିଁରେ ଜୋଶୁଆ ଓ ତାଙ୍କ ସହିତ ସମସ୍ତ ଯୋଦ୍ଧା ଓ ମହାବିକ୍ରମଶାଳୀ ସମସ୍ତ ଲୋକ ଗିଲଗଲରୁ ଯାତ୍ରା କଲେ। ଏଥିରେ ସଦାପ୍ରଭୁ ଜୋଶୁଆଙ୍କୁ କହିଲେ, ସେମାନଙ୍କୁ ଭୟ ନ କର, କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲୁ, ସେମାନଙ୍କ ମଧ୍ୟରୁ ଜଣେ ହେଲେ ତୁମ୍ଭ ସମ୍ମୁଖରେ ଛିଡ଼ା ହୋଇପାରିବ ନାହିଁ। ତେଣୁ ଜୋଶୁଆ ଅକସ୍ମାତ୍ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, କାରଣ ସେ ଗିଲଗଲଠାରୁ ରାତ୍ରିଯାକ ଚାଲିଥିଲେ। ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସାକ୍ଷାତରେ ସେମାନଙ୍କୁ ଉଦ୍ବିଗ୍ନ କଲେ ଓ ସେ ଗିବିଓନର ସେମାନଙ୍କୁ ମହାସଂହାରରେ ସଂହାର କଲେ। ପୁଣି ବୈଥାରଣର ଘାଟି ପଥ ଦେଇ ସେମାନଙ୍କୁ ଘୋଡ଼ାଇ ଦେଲେ, ଆଉ ଅସେକା ଓ ମକେଦା ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ। ଏଥିରେ ସେମାନେ ଇସ୍ରାଏଲ ସମ୍ମୁଖରୁ ପଳାଉ ପଳାଉ ଯେତେବେଳେ ବୈଥାରଣରେ ଗଡ଼ାଣୀ ପଥରେ ଉପସ୍ଥିତ ହେଲେ, ସେତେବେଳେ ସଦାପ୍ରଭୁ ଆସେକା ପର୍ଯ୍ୟନ୍ତ ସେମାନଙ୍କ ଉପରେ ଆକାଶରୁ ବଡ଼ ବଡ଼ ଶିଳାବୃଷ୍ଟି କଲେ, ତହିଁରେ ସେମାନେ ମଲେ। ଇସ୍ରାଏଲ ସନ୍ତାନମାନେ ଖଡ଼ଗରେ ଯେତେ ଲୋକ ବଧ କରିଥିଲେ ତତଧିକ ଲୋକ ଶିଳାବୃଷ୍ଟିରେ ମଲେ। ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରେ ଇମୋରିଓମାନଙ୍କୁ ସମର୍ପଣ କରିବା ଦିନ ଜୋଶୁଆ ସଦାପ୍ରଭୁଙ୍କୁ କହିଲେ, ପୁଣି ସେ ଇସ୍ରାଏଲ ସାକ୍ଷାତରେ କହିଲେ, ସୂର୍ଯ୍ୟ ଗିବିଓନ ଉପରେ ତୁମେ ସ୍ତବ୍ଧ ହୁଅ, ଆଉ ଚନ୍ଦ୍ର ତୁମେ ଅୟାଲୋନ ତଳଭୂମିରେ ସ୍ତବ୍ଧ ହୁଅ। ତହିଁରେ ଲୋକମାନେ ଆପଣା ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ ସୂର୍ଯ୍ୟ ସ୍ତବ୍ଧ ହେଲା ଓ ଚନ୍ଦ୍ର ସ୍ଥଗିତ ହେଲା, ଏହାକି ଜାସର ପୁସ୍ତକରେ ଲେଖା ନାହିଁ। ଆଉ ସୂର୍ଯ୍ୟ ଆକାଶର ମଧ୍ୟସ୍ଥାନରେ ସ୍ଥଗିତ ରହିଲା ଓ ପ୍ରାୟ ସମ୍ପୂର୍ଣ୍ଣ ଏକଦିନ ଅସ୍ତ ଯିବାକୁ ଚଞ୍ଚଳ ହେଲା ନାହିଁ। ଯେଉଁଦିନ ସଦାପ୍ରଭୁ ମନୁଷ୍ୟର ରବ ଏ ରୂପେ ଶୁଣିଲେ, ଏଥିପୂର୍ବେ ବା ଏ ଉତ୍ତାରେ ଏପରି ଦିନ ଆଉ ହୋଇନାହିଁ, କାରଣ ସଦାପ୍ରଭୁ ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ। ଏ ଉତ୍ତାରେ ଜୋଶୁଆ ଓ ତାଙ୍କ ସହିତ ସମୁଦାୟ ଇସ୍ରାଏଲ ଗିଲଗଲ ଛାଉଣିକି ଲେଉଟି ଆସିଲେ। ଏଥିମଧ୍ୟରେ ସେହି ପାଞ୍ଚ ରାଜା ପଳାଇ ମକେଦା ଗୁମ୍ଫାରେ ଆପଣମାନଙ୍କୁ ଲୁଚାଇଲେ, ତେଣୁ ସେହି ପାଞ୍ଚ ରାଜା ମକେଦା ଗୁମ୍ଫାରେ ଲୁଚି ରହିଅଛନ୍ତି। ଏକଥା ଜୋଶୁଆଙ୍କୁ କୁହାଯାଆନ୍ତେ, ଜୋଶୁଆ କହିଲେ, ବଡ଼ ବଡ଼ ପଥର ଗୁମ୍ଫା ମୁହଁକୁ ଗଡ଼ାଇ ଦିଅ ଓ ସେମାନଙ୍କୁ ରକ୍ଷା କରିବା ପାଇଁ ଲୋକ ନିଯୁକ୍ତ କର, ମାତ୍ର ତୁମେମାନେ ସ୍ଥଗିତ ହୋଇ ରୁହ ନାହିଁ, ଆପଣା ଶତ୍ରୁମାନଙ୍କ ପଛେ ପଛେ ଗୋଡ଼ାଅ, ସେମାନଙ୍କ ପଛରେ ଥିବା ଲୋକଙ୍କୁ ଉଚ୍ଛିନ୍ନ କର, ସେମାନଙ୍କୁ ତାଙ୍କ ନଗର ଭିତରକୁ ଯିବାକୁ ଦିଅ ନାହିଁ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି। ଏଥିରେ ଜୋଶୁଆ ଓ ଇସ୍ରାଏଲ ସନ୍ତାନଗଣ ସେମାନଙ୍କ ସର୍ବନାଶ ପର୍ଯ୍ୟନ୍ତ ଓ ସେମାନଙ୍କ ଅବଶିଷ୍ଟ ଲୋକମାନେ କୌଣସି କୌଣସି ପ୍ରାଚୀର ବେଷ୍ଟିତ ନଗରକୁ ପଳାଇବା ପର୍ଯ୍ୟନ୍ତ ସେମାନଙ୍କୁ ମହାସଂହାରରେ ସଂହାର କଲେ। ତେଣୁ ସମସ୍ତ ଲୋକ ମକେଦା ଛାଉଣିକି ଜୋଶୁଆଙ୍କ ନିକଟକୁ କୁଶଳରେ ଫେରିଆସିଲେ। ଇସ୍ରାଏଲ ସନ୍ତାନଗଣର କାହାରି ପ୍ରତିକୂଳରେ କେହି ଜିହ୍ୱା ପଜାଇଲେ ନାହିଁ। ଅନନ୍ତର ଜୋଶୁଆ କହିଲେ, ସେ ଗୁମ୍ଫା ମୁହଁ ମୁକୁଳା କରି ଗୁମ୍ଫାରୁ ସେ ପାଞ୍ଚ ରାଜାଙ୍କୁ ବାହାର କରି ମୋ ନିକଟକୁ ଆଣ। ତହିଁରେ ସେମାନେ ସେପରି କଲେ। ପୁଣି ଜେରୁସାଲାମର ରାଜାକୁ ହିବ୍ରୋନର ରାଜାକୁ, ଜିମୁତର ରାଜାକୁ, ଲାଖିସିକ୍ର ରାଜାକୁ, ଇଗ୍ଲୋନର ରାଜାକୁ, ଏହି ପାଞ୍ଚ ରାଜାଙ୍କୁ ସେହି ଗୁମ୍ଫାରୁ ବାହାର କରି ତାଙ୍କ ନିକଟକୁ ଆଣିଲେ। ଏହି ରୂପେ ସେମାନେ ସେହି ରାଜାମାନଙ୍କୁ ଜିଓସୁଙ୍କ ନିକଟକୁ ଆଣିଲା ଉତ୍ତାରେ ଜିଓସୁଓ ଇସ୍ରାଏଲ୍ର ସମସ୍ତ ପୁରୁଷଙ୍କୁ ଡାକି ତାଙ୍କ ସଙ୍ଗେ ଯାଇଥିବା ସେନାପତିମାନଙ୍କୁ କହିଲେ, ନିକଟକୁ ଆସି ଏହି ରାଜାମାନଙ୍କ ବେକରେ ପାଦ ଦିଅ। ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ। ପୁଣି ଜିଓସୁଓ ସେମାନଙ୍କୁ କହିଲେ, ଭୟ ନ କର, ଅବା ନିରାଶ ନ ହୁଅ, ବଳବାନ ଓ ସାହସିକ ହୁଅ, କାରଣ ତୁମ୍ଭେମାନେ ଯେଉଁମାନଙ୍କ ସଙ୍ଗେ ଯୁଦ୍ଧ କରିବ ତୁମ୍ଭମାନଙ୍କର ସେହି ସମସ୍ତ ଶତ୍ରୁଙ୍କୁ ସଦାପ୍ରଭୁ ଏହି ପ୍ରକାର କରିବେ। ଏଉତାରେ ଜିଓସୁଓ ଆଘାତ ଦ୍ୱାରା ସେମାନଙ୍କୁ ବଦ୍ଧ କରି ପାଞ୍ଚ ବୃକ୍ଷରେ ଟଙ୍ଗାଇଲେ, ଆଉ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ବୃକ୍ଷମାନଙ୍କରେ ଟଙ୍ଗା ହୋଇ ରହିଲେ। ପୁଣି ସୂର୍ଯ୍ୟାସ୍ତ ସମୟରେ ଜିଓସୁଓ ଆଜ୍ଞା ଦିଅନ୍ତେ, ଲୋକମାନେ ସେହି ବୃକ୍ଷମାନଙ୍କରୁ ସେମାନଙ୍କୁ ତଳକୁ ନେଲେ ଓ ଯେଉଁ ଗୁମ୍ଫାରେ ସେମାନେ ଆପଣମାନଙ୍କୁ ଲୁଚାଇଥିଲେ ତହିଁ ମଧ୍ୟରେ ପକାଇଦେଲେ, ଓ ସେହି ଗୁମ୍ଫା ମୁହଁରେ ବଡ଼ ପଥର ଥୋଇଲେ, ତାହା ଆଜି ଯାଏଁ ଅଛି। ଅନନ୍ତର ଜିଓସୁଓ ସେହିଦିନ ମକ୍କେଦା ହସ୍ତଗତ କରି ଖଡ଼ଗଧାରରେ ନଗରକୁ ଓ ତହିଁର ରାଜାକୁ ଆଘାତ କଲେ। ସେମାନଙ୍କୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀକୁ ବଜ୍ରତ ରୂପେ ବିନାଶ କଲେ, କାହାକୁ ଅବଶିଷ୍ଟ ରଖିଲେ ନାହିଁ। ପୁଣି ସେ ଯେପରି ଜିରିହୋ ରାଜା ପ୍ରତି କରିଥିଲେ ସେପରି ମକ୍କେଦା ରାଜା ପ୍ରତି କଲେ। ଅନନ୍ତର ଜିଓସୁଓ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ମକ୍କେଦାରୁ ଲିବାନକୁ ଗଲେ ଓ ଲିବାନ ପ୍ରତିକୂଳରେ ଯୁଦ୍ଧ କଲେ। ତହିଁରେ ସଦାପ୍ରଭୁ ତାହାକୁ ମଧ୍ୟ ତହିଁର ରାଜାକୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେ। ତେଣୁ ସେ ତାହା କଲେ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀକୁ ଖଡ଼ଗଧାରରେ ଆଘାତ କଲେ, ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ। ସେ ଯେପରି ଜିରିହୋ ରାଜା ପ୍ରତି କରିଥିଲେ ସେପରି ତହିଁର ରାଜା ପ୍ରତି କଲେ। ଏ ଉତ୍ତରେ ଜିଓସୁଓ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲିବାନରୁ ଲାଖିସ୍କୁ ଯାଇ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ। ତହିଁରେ ସଦାପ୍ରଭୁ ଲାଖିସ୍କୁ ଇସ୍ରାଏଲର ହସ୍ତଗତ କରନ୍ତେ, ସେମାନେ ଦ୍ୱିତୀୟ ଦିନ ଲାଖିସ୍ ଆକ୍ରମଣ କରି ଯେପରି ଲିବାନ ପ୍ରତି କରିଥିଲେ ସେହିପରି ତାହାକୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ଖଡ଼ଗଧାରରେ ଆଘାତ କଲେ। ସେ ସମୟରେ ଗେସରର ରାଜା ହୋମର ଲାଖିସ୍ର ସହାୟତା କରିବାକୁ ଆସିଥିଲା। ତେଣୁ ଜିଓସୁଓ ତାହାର କାହାକୁ ଅବଶିଷ୍ଟ ନ ରଖିବା ଯାଏ ତାହାକୁ ଓ ତାହାର ଲୋକମାନଙ୍କୁ ଆଘାତ କଲେ। ତେଣୁ ଜିଓସୁଓ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଲାଖିସ୍ରୁ ଇଗ୍ଲୋନକୁ ଗଲେ ଓ ସେମାନେ ତହିଁ ନିକଟରେ ଛାଉଣି କରି ତହିଁ ବିରୁଦ୍ଧରେ ଯୁଦ୍ଧ କଲେ। ପୁଣି ସେହିଦିନ ସେମାନେ ତାହା ହସ୍ତଗତ କରି ତାକୁ ଖଡ଼ଗଧାରରେ ଆଘାତ କଲେ। ସେ ଯେପରି ଲାଖିସ୍ ପ୍ରତି କରିଥିଲେ ସେହିପରି ତହିଁ ମଧ୍ୟସ୍ଥ ସମସ୍ତ ପ୍ରାଣୀକି ସେହିଦିନ ବର୍ଜିତ ରୂପେ ବିନାଶ କଲେ। ଏଉତାରେ ଜିଓସୁଓ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଇଗ୍ଲୋନରୁ ହିବ୍ରୋନକୁ ଗଲେ ଓ ସେମାନେ ତହିଁରେ ପ୍ରତିକୂଳରେ ଯୁଦ୍ଧ କଲେ। ପୁଣି ସେମାନେ ତାହା ହସ୍ତଗତ କରି ତାହାକୁ ଓ ତହିଁର ରାଜାକୁ ଆଉ ତହିଁର ସମସ୍ତ ନଗର ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀକୁ ଖଡ଼ଗଧାରରେ ଆଘାତ କଲେ, ଯେପରି ସେ ଇଗ୍ଲୋନ ପ୍ରତି କରିଥିଲେ। ତଦନୁସାରେ ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ, ମାତ୍ର ସେ ତାହାକୁ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀକୁ ବର୍ଜିତ ରୂପେ ବିନାଶ କଲେ। ଅନନ୍ତର ଜିଓସୁଓ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଦବିରକୁ ଫେରିଲେ ଓ ତହିଁ ପ୍ରତିକୂଳରେ ଯୁଦ୍ଧ କଲେ। ପୁଣି ସେ ତାହା ଓ ତହିଁର ରାଜା ତହିଁର ନଗର ସବୁ ହସ୍ତଗତ କଲେ, ଆଉ ସେମାନେ ଖଡ଼ଗଧାରରେ ସେମାନଙ୍କୁ ଆଘାତ କରି ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀଙ୍କୁ ବର୍ଜିତ ରୂପେ ବିନାଶ କଲେ। ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ, ଯେପରି ସେ ହିବ୍ରୋନ ପ୍ରତି ମଧ୍ୟ ଲିବାନ ଓ ତହିଁର ରାଜା ପ୍ରତି କରିଥିଲେ ସେପରି ସେ ଦବିର ଓ ତହିଁର ରାଜା ପ୍ରତି କଲେ। ଏହି ରୂପେ ଜିଓସୁଓ ପର୍ବତମୟ ଦେଶ ଓ ଦକ୍ଷିଣ ପ୍ରଦେଶ, ତଳଭୂମି, ଅଧିପତ୍ୟାକାଦି ସମସ୍ତ ଦେଶ ଓ ତହିଁର ସମସ୍ତ ରାଜାଙ୍କୁ ପରାସ୍ତ କରି ବଧ କଲେ। ସେ କାହାକୁ ଅବଶିଷ୍ଟ ରଖିଲେ ନାହିଁ, ମାତ୍ର ସେ ସଦାପ୍ରଭୁ ଇସ୍ରାଏଲ ପରମେଶ୍ୱରଙ୍କର ଆଜ୍ଞା ଅନୁସାରେ ନିଶ୍ୱାସ ପ୍ରଶ୍ୱାସ ଧରି ସମସ୍ତଙ୍କୁ ବର୍ଜିତ ରୂପେ ବିନାଶ କଲେ। ପୁଣି ଜିଓସୁଓ କାଦେଶ ବର୍ଣ୍ଣେଓଠାରୁ ଘସା ପର୍ଯ୍ୟନ୍ତ ସେମାନଙ୍କୁ ଓ ଗିବିଓନ ପର୍ଯ୍ୟନ୍ତ ଗୋସନର ସମସ୍ତ ଦେଶ ପରାସ୍ତ କଲେ। ପୁଣି ଜିଓସୁଓ ଏହି ସମସ୍ତ ଦେଶ ଓ ରାଜଗଣକୁ ଏକାବେଳେ ହସ୍ତଗତ କଲେ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ। ଏ ଉତ୍ତାରେ ଜିଓସୁଓ ଓ ତାଙ୍କ ସଙ୍ଗେ ସମସ୍ତ ଇସ୍ରାଏଲ ଗିଲଗଲ ଛାଉଣିକି ଫେରିଆସିଲେ।